ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ମାଲେସିଆ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ଲକ୍ଷ୍ୟ ନେଇ ଦୁଇଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ. ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି ପାଇଁ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ପ୍ରସ୍ତୁତି ଉପରେ ସହମତି ପ୍ରକାଶ କଲେ ଭାରତ ଆମେରିକା. ପାରସ୍ପରିକ ବିଶ୍ୱାସକୁ ଏହା ପ୍ରତିଫଳନ କରୁଛି କହିଲେ ପ୍ରଧାନମନ୍ତ୍ରୀ. ମାଓବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ସରକାରଙ୍କ ନିର୍ଣ୍ଣାୟକ ପଦକ୍ଷେପ ଭୟର ବାତାବରଣକୁ ସମାପ୍ତ କରିଛି କହିଲେ ରାଷ୍ଟ୍ରପତି. ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ 2026 ପ୍ରତିଯୋଗିତା ଆରମ୍ଭ, ସନ୍ଧ୍ୟା 7:00 ଭାରତ ଏବଂ ଆମେରିକା ମଧ୍ୟରେ ହେବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲେସିଆକୁ ଦୁଇଦିନିଆ ସରକାରୀ ଗସ୍ତରେ ଯାଇଛନ୍ତି. ଗସ୍ତର ଅବ୍ୟବହିତ ପୂର୍ବରୁ ଶ୍ରୀ ମୋଦି କହିଛନ୍ତି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କ ସହ ପ୍ରତିରକ୍ଷା, ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ନେଇ ତାଙ୍କର ଗସ୍ତ ରହିଛି. ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବୈଷୟିକ କ୍ଷେତ୍ରରେ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବାକୁ ମଧ୍ୟ ଆଲୋଚନା କାଳରେ ମତ ବିନିମୟ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. କ୍ୱାଲାଲମ୍ପୁରରେ ଆଜି ସନ୍ଧ୍ୟାରେ ଶ୍ରୀ ମୋଦି ସେଲାମତ ଦାତାଙ୍ଗ ମୋଦିଜୀ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଯୋଗଦେବେ. ପ୍ରାୟ 15,000 ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ତାଙ୍କ ମାଲେସିଆ ପ୍ରତିପକ୍ଷ ଶ୍ରୀ ଇବ୍ରାହିମ୍ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ. ମାଲେସିଆରେ ଭାରତୀୟ ସମ୍ପ୍ରଦାୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ପ୍ରବାସୀ ଭାରତୀୟ ଏକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି. ମାଲେସିଆର ପ୍ରଗତି ପ୍ରବାସୀ ଭାରତୀୟଙ୍କର ବ୍ୟାପକ ସହଯୋଗ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି. ଭାରତ ଏବଂ ଆମେରିକା ପାରସ୍ପରିକ ଲାଭଦାୟକ ବାଣିଜ୍ୟ ସମ୍ପର୍କ ବୃଦ୍ଧି ନେଇ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ପ୍ରସ୍ତୁତିରେ ସହମତ ହୋଇଥିବା ଉଭୟ ରାଷ୍ଟ୍ର ଘୋଷଣା କରିଛନ୍ତି. ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଉଭୟ ଦେଶର ମିଳିତ ବିବୃତ୍ତି ଆଧାରରେ କହିଛି, ଗତବର୍ଷ ଫେବୃୟାରୀ 13 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବ୍ୟାପକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପ୍ରତି ଉଭୟ ସହମତ ହୋଇଛନ୍ତି. ଏଭଳି ଅଙ୍ଗୀକାରବଦ୍ଧତା ପାରସ୍କରିକ ସ୍ୱାର୍ଥ ଏବଂ ସନ୍ତୁଳିତ ବାଣିଜ୍ୟ କ୍ଷେତ୍ର ପ୍ରତି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ. ଆମେରିକୀୟ ଶିଳ୍ପ ସାମଗ୍ରୀ ଏବଂ ଖାଦ୍ୟ ଓ କୃଷି ଉତ୍ପାଦ ଉପରେ ଭାରତ ଶୁଳ୍କ ହ୍ରାସ କରିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି. ଭାରତର ସାମଗ୍ରୀ ଉପରେ ଆମେରିକା ଧାର୍ଯ୍ୟ କରିଥିବା 18% ଶୁଳ୍କ ହାର ଦେଶର ବିଭିନ୍ନ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବ. ସେଗୁଡ଼ିକ ମଧ୍ୟରେ ହସ୍ତଶିଳ୍ପ, ହସ୍ତତନ୍ତ, କପଡ଼ା ଏବଂ ପୋଷାକ, ପ୍ଲାଷ୍ଟିକ୍ ଓ ରବର, ଜୈବ ରସାୟନିକ ପଦାର୍ଥ ଆଦି ଅନ୍ତର୍ଭୁକ୍ତ. ଭାରତର କେତେକ ବିମାନ ଏବଂ ଏହାର ଯନ୍ତ୍ରାଂଶ ଉପରେ ଧାର୍ଯ୍ୟ ଶୁଳ୍କକୁ ମଧ୍ୟ ହ୍ରାସ କରିବା ଲାଗି ଆମେରିକା ସହମତ ହୋଇଥିବା ମନ୍ତ୍ରଣାଳୟ କହିଛି. ଭାରତ ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ରୂପରେଖ ପ୍ରସ୍ତୁତି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ପକ୍ଷର ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଏଥିପାଇଁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି. ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ପାରସ୍କରିକ ବିଶ୍ୱାସକୁ ଏହା ପ୍ରତିଫଳନ କରୁଛି. ଏହି ଚୁକ୍ତି ଦେଶର କୃଷିଜୀବୀ, ଉଦ୍ୟୋଗୀ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍, ମତ୍ସ୍ୟଜୀବୀ, ଗବେଷକ ଏବଂ ବିଭିନ୍ନ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି. ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ. ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା ନେଇ ଉଭୟ ଦେଶ ଏହି ଚୁକ୍ତି ମାଧ୍ୟମରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି. ବିଶ୍ୱ ଯୋଗାଣ ଶୃଙ୍ଖଳକୁ ଏହା ମଜବୁତ କରିବା ସହ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ 3-ଦିନିଆ ଛତିଶଗଡ଼ ଗସ୍ତରେ ଯିବେ. ଗସ୍ତକାଳରେ ଶ୍ରୀ ଶାହା ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବା ସହ ମାଓବାଦ ପରିସ୍ଥିତିର ମଧ୍ୟ ସମୀକ୍ଷା କରିବେ. ଶ୍ରୀ ଶାହା ରାୟପୁର ଏବଂ ଜଗଦଳପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ. ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ରାୟପୁରଠାରେ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରଶାସନିକ ଏବଂ ସୁରକ୍ଷା ସମ୍ବନ୍ଧିତ ଘଟଣାଗୁଡ଼ିକର ସେ ସମୀକ୍ଷା କରିବେ. ଆସନ୍ତାକାଲି ଶ୍ରୀ ଶାହା ରାୟପୁରଠାରେ ମାଓବାଦ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି. ବୈଠକରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ରହିବେ. 9 ସୋମବାର ଦିନ ଜଗଦଲପୁରରେ ବସ୍ତର ଉତ୍ସବର ଉଦ୍ଯାପନୀ ସମାରୋହରେ ଶ୍ରୀ ଶାହା ଯୋଗଦେବେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ରିୟ ସାଥୀ, ମୁଁ କାମ୍ରେଡ୍ ନିତୁ, ରାଜ୍ୟ କମିଟି ସଦସ୍ୟ ବୋଲ ରହା ହୁଁ। ମେରେ ସାଥ ମମତା ହନୁପା ସୋଲା ଔର କାମ୍ରେଡ୍ ପୋଲିସ କେ ପାସ ଆତ୍ମସମର୍ପଣ କିଏ। ହମାରେ ମହାସଚିବ ସେ ଲେକର ନିଚେ ତକ କାମ୍ରେଡ୍ ନୁକସାନ ୟା ଆତ୍ମସମର୍ପଣ କିଏ। ଅଭି ଜନାଧାର ବର୍ତ୍ତି ମିଲିସିଆ ପାର୍ଟି କୋ ଫଣ୍ଡ ଔର ସମସ୍ୟା। समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ, अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए सोचना, यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गाँव के किसी भी आदमी का फोन मांग कर मेरे मोबाइल नंबर 7815070531 पर संपर्क करें, मैं आपको लाने का इंतजाम करूंगा। आपका राज्य कमिटी सदस्य नीतू।
बस्तर पंडुम महोत्सव माध्यम रे समग्र देश एवं विश्व सेठाकर समृद्ध आदिवासी परंपरा संपर्क रे अवगत होई परुछ बोली राष्ट्रपति द्रौपदी मुर्मू कहिछंती। छत्तीसगढ़ जगदलपुर ठारे बस्तर पंडुम महोत्सव को उद्घाटन करिबा अवसर रे राष्ट्रपति एहा कहिछंती।
बस्तर की सुंदरता को देखकर लगता है कि माँ दंतेश्वरी ने स्वयं इसे अपने हाथों से सजाया है। यहाँ का कलाकार, यहाँ का कला, यहाँ का आर्टिस्टिक, यहाँ के कल्चर को देखने को मिला। इसीलिए ये छत्तीसगढ़ भारत वर्ष ऐसे राज्य है जहाँ भव्यता से परिपूर्ण, संस्कृति से परिपूर्ण।
राष्ट्रपति कहिछंती माओ कार्यकलाप विरुद्ध सरकार ग्रहण करिथिबा निर्णायक पदक्षेप बहुवर्ष धरि लागि रहिथिबा भय एवं असुरक्षित वातावरणको समाप्त करिछि। माओवादी कार्यकलाप सह जडित बहु लोक हिंसार पथ परित्याग करि समाजर मुख्य स्रोतरे सामिल हेबा एक सकारात्मक वातावरण सृष्टि करुछि बोली राष्ट्रपति कहिछंती। एही अवसरले राष्ट्रपति आत्मसमर्पण करिथिबा माओवादीको पुनः थैथन दिगरे सरकार ग्रहण करिथिबा पदक्षेपगुडीको उपरे आलोकपात करिछंती। कार्यक्रमरे राज्यपाल रमेन डेका एवं मुख्यमंत्री विष्णुदेव साई प्रमुख उपस्थित थिले। आसंता 9 तारीख पर्यंत चलिबाकु थिबा ई महोत्सव रे विभिन्न स्तर रे प्रतियोगिता मान आयोजन करा जायछि। राष्ट्रपति मुर्मू 6 दिन ओडिसा गस्त शेष करी छत्तीसगढ़ जायछंती। ओडिसा लोकभवन ठारे आज मुख्यमंत्री मोहन चरण माझी राष्ट्रपति को साक्षात करी राज्यर विकास गाथा संपर्कित पुस्तिका प्रगति प्रवाह प्रदान करिछंती। संवादर अवशिष्टांश सुनि परिबे एही विज्ञापन परे।
प्रिया कांबे नना राज्य कमिटी सदस्य कांबे नीतू बेहतमत नाव संघे ममता अनुपा आलके ने 16 कांबेड से संघे पुलिस ते आत्मसमर्पित मना वहाँ से 300 जोड़ है ना कांबेड नुकसान या आत्मसमर्पण के मंतोर इंजे के जनाधारो भर्ती मिलिशा पार्टी की वेंडे समन्वय हिले मना ओडिशा ते पश्चिम ब्यूरो वेंडे नुकसान या सरेंडर हाय ने प्रस्ता इंजे पूर्व ब्यूरो ते वेख्यवाल इच्छुर मूल्य नीतोर अधेन के सभ्य तोर सरेंडर किए नुमेदे आसना इंजो नावा सुझाव अगर सरेंडर की ओके समस्या परिस्थिति नुकसान वेले आंता सरेंडर कितके ओडिशा पुलिस तोरु हर प्रकार ता सौदा इनतो मिकिन व्यस्तन बात इतके बिदई नाटिनोरा फोन ताल्सी मंजी संपर्क किया नमय दे नावा मोबाइल नंबर 7815070531 निकुन ततनो मय दे तैयार कितन मेवा राज्य कमिटी सदस्य नीतु।
आईसीसी पुरुष टी20 विश्वकप 2026 प्रतियोगिता आजिठारु आरंभ होईछि। भारत एवं श्रीलंका द्वारा मिलित भाव आयोजित एही प्रतियोगिता आसंता मास 8 तारीख पर्यंत चलिबो। एथिरे भाग लेथिबा 20 आंतर्जातिक दल मध्यरे मोट 55 मैच खेलाजिबो। उद्घाटनी मैच कलंबर सिंघळी स्पोर्ट्स क्लब रे पाकिस्तान एवं नेदरलैंड्स मध्यरे खेला जाउछि। आजिर द्वितीय मैच कोलकाता इडन गार्डन्स ठारे अपराह्न 3:00 वेस्टइंडीज एवं स्कॉटलैंड मध्यरे खेलाजिबो। मुंबईर वांखेड़े स्टेडियम ठारे भारत आमेरिका मध्यरे संध्या 7:00 आजिर तृतीय मैच खेलाजिबो। ग्रुप पर्याय परे सुपर 8 एवं नॉकआउट राउंड मैच गुडिक अनुष्ठित हेबो। 19 वर्षर कम पुरुष वर्ग विश्वविजयी क्रिकेट दल पाई भारतीय क्रिकेट कंट्रोल बोर्ड 7.5 कोटी टंकार पुरस्कार राशि घोषणा करिछि। दलर समस्त खेलाड़ी वैषयिक सहयोगी एवं चयनकर्ता सदस्यों मध्यरे एही पुरस्कार राशि बंटन करा क्रिकेट कंट्रोल बोर्ड सूचना देछि। मुख्य संवाद गुडिक पुणि थरे मालेशिया सह विभिन्न क्षेत्र में द्विपाक्षिक संपर्क मजबूत करने लक्ष्य नहीं दुईदिनिया गस्तरे गले प्रधानमंत्री। द्विपाक्षिक वाणिज्य संपर्क वृद्धि पाई मध्यवर्तीकालीन चुक्ति प्रस्तुति उपरे सहमति प्रकाश कले भारत आमेरिका। पारस्परिक विश्वास को यह प्रतिफलन करुछि कहिले प्रधानमंत्री। माओवादी कार्यकलाप विरुद्ध सरकारों निर्णायक पदक्षेप भयर वातावरण को समाप्त करिछि कहिले राष्ट्रपति। एवं आईसीसी पुरुष टी20 विश्वकप 2026 प्रतियोगिता आरंभ। संध्या 7:00 भारत एवं आमेरिका मध्यरे केबो मैच। संवाद शेष होगा।